ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କରିବେ ଭାବ ବିନିମୟ। 2047 ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ସାମିଲ ହେଲା 7 ନୂତନ ଚିହ୍ନିତ ସ୍ଥାନ। ପାଲେଷ୍ଟାଇନ୍ର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲ୍ ବିମାନ ବାହିନୀର ଆକ୍ରମଣ ଦ୍ୱାରା 30 ଜଣଙ୍କର ମୃତ୍ୟୁ। ଏବଂ ଭାରତ ଶ୍ରୀଲଙ୍କା T20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପାଲକେଲ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଲୋକଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 112ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 2047 ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ। ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସମସ୍ତ ରାଜ୍ୟମାନଙ୍କର ପ୍ରମୁଖ ଭୂମିକା ରହିଛି। ସେ କହିଛନ୍ତି ଏହି ଦଶନ୍ଧି ହେଉଛି ପ୍ରଯୁକ୍ତିବିଦ୍ୟା, ଭୌଗୋଳିକ, ରାଜନୈତିକ ଏବଂ ବିଭିନ୍ନ ସୁଯୋଗର ପରିବର୍ତ୍ତିତ ଦଶନ୍ଧି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସୁଯୋଗକୁ ଭାରତ ହାତଛଡ଼ା କରିବା ଉଚିତ ନୁହେଁ ଏବଂ ଆନ୍ତର୍ଜାତିକ ପୁଞ୍ଜିନିବେଶ ପାଇଁ ସକାରାତ୍ମକ ନୀତି ପ୍ରଣୟନ କରିବା ଉଚିତ। ସେ କହିଛନ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ପ୍ରଥମ ପଦକ୍ଷେପ। ଦେଶ ବର୍ତ୍ତମାନ ଏକ ସଠିକ୍ ଦିଗରେ ଅଗ୍ରସର ହେଉଛି, ଯାହା ବିଗତ 100 ବର୍ଷ ଭିତରେ ଏକ ବଡ଼ ମହାମାରୀକୁ ପରାସ୍ତ କରିପାରିଛି। ସେ କହିଛନ୍ତି ଆମ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ବିଶ୍ୱାସ ଭରି ରହିଛି। ଶ୍ରୀ ମୋଦି କହିଛନ୍ତି ରାଜ୍ୟଗୁଡ଼ିକର ଉଦ୍ୟମ ଫଳରେ 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିହେବ। ବିକଶିତ ରାଜ୍ୟ ହିଁ ବିକଶିତ ଭାରତ ଗଠନ କରିପାରିବ। ସେ କହିଛନ୍ତି ଯୁବଶକ୍ତିରେ ପରିପୂର୍ଣ୍ଣ ଭାରତ ସମଗ୍ର ବିଶ୍ୱକୁ ଶ୍ରମଶକ୍ତି ବଳରେ ଆକର୍ଷିତ କରିପାରିଛି। ସେ କହିଛନ୍ତି ଦେଶର ଯୁବାମାନଙ୍କୁ ଦକ୍ଷ ଏବଂ ରୋଜଗାରକ୍ଷମ କରିବା ସରକାରଙ୍କ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ କହିଛନ୍ତି କୌଶଳ, ଗବେଷଣା, ଉଦ୍ଭାବନ ଏବଂ କାର୍ଯ୍ୟ ଅନୁସାରେ ଜ୍ଞାନର ଆବଶ୍ୟକତା ହିଁ 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ତଥା ଉପାଧ୍ୟକ୍ଷ ସୁମନ ବେଲ୍ ଏବଂ ନୀତି ଆୟୋଗର ସଭ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଚଳିତ ବୈଠକର ଶୀର୍ଷକ ରହିଛି ବିକଶିତ ଭାରତ 2047। ଏ ବୈଠକରେ ବିକଶିତ ଭାରତ 2047 ଉପରେ ଏକ ଦୂରଦୃଷ୍ଟି ସମ୍ପନ୍ନ ଦସ୍ତାବିଜ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦେଶର ବିଭିନ୍ନ ରାଜ୍ୟରେ ଥିବା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଲୋକମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏ ବୈଠକରେ ଆଲୋଚନା ହୋଇଥିଲା। ବିକଶିତ ଭାରତ 2047 ଗଠନରେ ରାଜ୍ୟଗୁଡ଼ିକର ଭୂମିକା କିଭଳି ରହିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଦେଶର ଜିଡିପି 5 ଟ୍ରିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଥିବାବେଳେ 2047 ସୁଦ୍ଧା 30 ଟ୍ରିଲିୟନ୍ ଆମେରିକୀୟ ଅର୍ଥବ୍ୟବସ୍ଥାରେ ପହଞ୍ଚବାର ବୈଠକରେ ରଣନୀତି ତିଆରି ହୋଇଛି। ଗତ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ସୁପାରିଶ କରାଯାଇଥିବା ବିଭିନ୍ନ ଯୋଜନାଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନର ଫଳାଫଳ ଏବଂ ସାଧାରଣ ବଜେଟ୍ ଉପରେ ଏହି ବୈଠକରେ ଆଲୋଚନା ହେଉଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ଆଲୋଚନା ହେଉଛି। ସୁପ୍ରିମକୋର୍ଟ ଲୋକ ଅଦାଲତର ସୁଯୋଗ ହାସଲ କରିବାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଫଇସଲା ଲକ୍ଷ୍ୟରେ ଆସନ୍ତା ସୋମବାରଠାରୁ 3 ତାରିଖ ପର୍ଯ୍ୟନ୍ତ ଲୋକ ଅଦାଲତ ଅନୁଷ୍ଠିତ ହେବ। ଆକାଶବାଣୀକୁ ସାକ୍ଷାତକାର ଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଲୋକ ଅଦାଲତରେ ସମାଧାନ ହେବାକୁ ଥିବା ମାମଲାଗୁଡ଼ିକ ମଧ୍ୟରେ ଜମିବାଡ଼ି, ମୋଟର ଦୁର୍ଘଟଣା, ପାରିବାରିକ ଏବଂ ଶ୍ରମଭିତ୍ତିକ ମାମଲା ଅନ୍ତର୍ଭୁକ୍ତ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଆକାଶବାଣୀରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ 46ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନରେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ନୂତନ 7ଟି ଚିହ୍ନିତ ସ୍ଥାନକୁ ସାମିଲ କରାଯାଇଛି। ଜାପାନର ସାଡୋ ଥାଇଲାଣ୍ଡ ଗୋଲ୍ଡମାଇନ୍ସ, ଚୀନ୍ର ବେଜିଂ ସେଣ୍ଟ୍ରାଲ୍ ଏକ୍ସିସ୍, ଥାଇଲାଣ୍ଡର ଫୁ ପର୍ବତ ହିଷ୍ଟୋରିକ୍ ପାର୍କ, ରୁଷିଆର କେନୋଜିରୋ ଲେକ୍ ଲ୍ୟାଣ୍ଡସ୍କେପ୍, କେନିଆର ଐତିହାସିକ ସହର ଏବଂ ଗେଦିର ପ୍ରତ୍ନତତ୍ତ୍ୱ ସ୍ଥଳୀ, ଦକ୍ଷିଣ ଆଫ୍ରିକାର ନେଲସନ୍ ମଣ୍ଡେଲା ଲିଗାସି ସାଇଟ୍ସ ଫର୍ ହ୍ୟୁମାନ୍ ରାଇଟ୍ସ ଏବଂ ମାଲେସିଆର ନିହା ନ୍ୟାସନାଲ୍ ପାର୍କ କେପ୍ସ କମ୍ପ୍ଲେକ୍ସ ଏହି ନୂତନ ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ସ୍ଥାନିତ ହୋଇଛି। ସାଂସ୍କୃତିକ ବର୍ଗରେ ଏହି ସ୍ଥଳୀଗୁଡ଼ିକୁ ସ୍ଥାନ ଦିଆଯାଇଛି। ମହାରାଷ୍ଟ୍ରର ନଭି ମୁମ୍ବାଇଠାରେ ଆଜି ପ୍ରତ୍ୟୁଷରୁ ଏକ ଅଟ୍ଟାଳିକା ଭୁଷୁଡ଼ି ପଡ଼ିବାରୁ 3 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣ ଆହତ ହୋଇଛନ୍ତି। ନଭି ମୁମ୍ବାଇ ମ୍ୟୁନିସିପାଲ୍ କମିଶନର କୈଳାସ ସିନ୍ଦେ କହିଛନ୍ତି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ସ୍ଥାନୀୟ ପୁଲିସ୍ ଏବଂ ଜନସାଧାରଣମାନେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ 13 ଜଣ ଶିଶୁଙ୍କ ସମେତ 52 ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଅଟ୍ଟାଳିକା ତଳେ ଚାପି ରହିଥିବା 2 ଜଣ ଲୋକଙ୍କୁ ମଧ୍ୟ ଉଦ୍ଧାର କରି ହସ୍କିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଅଟ୍ଟାଳିକା ଭୁଷୁଡ଼ିଲା ତାହାର ତଦନ୍ତ ହେବ ବୋଲି କମିଶନର କହିଛନ୍ତି। ତେବେ ବର୍ତ୍ତମାନ କିଛିଦିନ ହେବ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି, ଯାହାଫଳରେ ସମଗ୍ର ମୁମ୍ବାଇ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ଥିବାବେଳେ ଟ୍ରାଫିକ୍ ପରିଚାଳନା ଏବଂ ପରିବହନରେ ବାଧା ସୃଷ୍ଟି ହୋଇଛି। ପାଲେଷ୍ଟାଇନ୍ର କେନ୍ଦ୍ରୀୟ ଗାଜାସ୍ଥିତ ଏକ ବିଦ୍ୟାଳୟକୁ ଇସ୍ରାଏଲ୍ ବିମାନ ବାହିନୀର ଆକ୍ରମଣ ଫଳରେ 30 ଜଣଙ୍କର ମୃତ୍ୟୁ ହୋଇଛି, 100ରୁ ଅଧିକ ଆହତ ହୋଇଛନ୍ତି। ସେହି ବିଦ୍ୟାଳୟରେ ଯୁଦ୍ଧ ଦ୍ୱାରା ଆହତ ଏବଂ ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦିଆଯାଇଥିଲା। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ସେଠାରେ ହମାସ ଆତଙ୍କବାଦୀ ରହିଥିବା ସୂଚନା ଆଧାରରେ ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ବିରୁଦ୍ଧରେ ସେହି ବିଦ୍ୟାଳୟରେ ଆତଙ୍କବାଦୀ ମୋର୍ଟାର ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଦ୍ୱାରା ଆକ୍ରମଣ କରୁଥିଲେ। ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ ପୂର୍ବରୁ ସାଧାରଣ ଜନତାଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଥିଲା ବୋଲି ଇସ୍ରାଏଲ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ପାଲେଷ୍ଟାଇନ୍ ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ଆକ୍ରମଣରେ 14 ଜଣ ପାଲେଷ୍ଟାଇନ୍ଙ୍କ ମୃତ୍ୟୁ ହୋଇଥିଲା। ଉତ୍ତର କାଶ୍ମୀରର କୁପୁୱାରା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ ସେକ୍ଟର ଅଞ୍ଚଳରେ ଖରାପ ପାଣିପାଗର ସୁଯୋଗ ନେଇ ପାକିସ୍ତାନ ପଟୁ 2ରୁ 3 ଜଣ ଆତଙ୍କବାଦୀ ସୀମା ଅତିକ୍ରମ କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ପକ୍ଷରୁ ସୀମା ସୁରକ୍ଷା ପୋଷ୍ଟ ଉପରକୁ ଗୁଳିମାଡ଼ କରାଯାଇଥିଲା। ପାଲଟା ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଛି। ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି। ପ୍ୟାରିସ୍ ଅଲମ୍ପିକ୍ସର ମହିଳା 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଭାରତର ମନୁ ଭାକଡ଼ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରାରମ୍ଭିକ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିବା ସହ 580 ପଏଣ୍ଟ ହାସଲ କରି ସେହି ସଫଳତା ପାଇଛନ୍ତି। ତେବେ ଭାକଡ଼ଙ୍କ ସହଯୋଗୀ ରିଦ୍ଧମ୍ ସାଙ୍ଗୱାନ୍ ଏହି ପର୍ଯ୍ୟାୟରେ 15ତମ ସ୍ଥାନରେ ରହି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। କ୍ରିକେଟ୍ ଶ୍ରୀଲଙ୍କାର ପାଲକେଲ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3 ଓଭରରେ କୌଣସି ୱିକେଟ୍ ନ ହରାଇ 36 ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ନୂତନ ଟି ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଶୃଙ୍ଖଳା ଖେଳୁଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଚାରିଥ ଆସଲାଙ୍କ ଅଧିନାୟକତ୍ୱରେ ଏବଂ ସନତ ଜୟସୂର୍ଯ୍ୟଙ୍କ ପ୍ରଶିକ୍ଷଣରେ ଭାରତକୁ ମୁକାବିଲା କରୁଛି। ଟି ଟ୍ୱେଣ୍ଟି ବିଶ୍ୱକପ୍ 2024 ଟାଇଟଲ ହାସଲ କରିବା ପରେ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଭାରତ ଜିମ୍ବାୱେ ବିପକ୍ଷ ଟି ଟ୍ୱେଣ୍ଟି ଶୃଙ୍ଖଳାକୁ 4-1 ଜିତି ନିଜ ମନୋବଳକୁ ଦୃଢ଼ ରଖିଛି। ଅନ୍ୟପକ୍ଷରେ ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ ଫାଇନାଲ୍ରେ ଆସନ୍ତାକାଲି ଶ୍ରୀଲଙ୍କା ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ପରସ୍କରକୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କରିବେ ଭାବ ବିନିମୟ। 2047 ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ସାମିଲ ହେଲା 7ଟି ନୂତନ ଚିହ୍ନିତ ସ୍ଥାନ। ପାଲେଷ୍ଟାଇନ୍ର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲ୍ ବିମାନ ବାହିନୀର ଆକ୍ରମଣ ଦ୍ୱାରା 30 ଜଣଙ୍କର ମୃତ୍ୟୁ ଏବଂ ଭାରତ ଶ୍ରୀଲଙ୍କା ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପାଲକେଲ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଜାରି। ସମ୍ବାଦ ଶେଷ ହେଲା।